ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପିଏମ୍ ଗତିଶକ୍ତି ଯୋଜନାକୁ ପୁରିଲା 3 ବର୍ଷ, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ପିଏମ୍ ଗତିଶକ୍ତିର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ବିଶ୍ୱରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ। ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରେ ଆରମ୍ଭ ହେବ ଚତୁର୍ଥ ହକି ଇଣ୍ଡିଆ ସିନିୟର ମହିଳା ଚମ୍ପିୟନ୍ସିପ୍, ଏବଂ ମହିଳା T20 ବିଶ୍ୱକପ୍ରେ ଆଉ କିଛି ସମୟ ପରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି। ସେହି 3 ଆଫ୍ରିକୀୟ ରାଷ୍ଟ୍ର ହେଉଛି ଆଲଜେରିଆ, ମୌରିଟାନିଆ ଏବଂ ମାଲୱି। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ G20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା। ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଜି ରାତିରେ ଆଲଜେରିଆରେ ପହଞ୍ଚବେ। ସେଠାରେ ସେ ଆଲଜେରିଆ ରାଷ୍ଟ୍ରପତି ଆବଦେଲ ମାଦଜିଦ୍ ତେବୋନେଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚେକ୍ ଏଲ୍ ଗାଜୋନିଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୈଠକ କରିବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୁଇଠାରେ ପହଞ୍ଚବା ପରେ ସେଠାକାର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ ଓ ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ 3 ବର୍ଷ ପୂରଣ ହୋଇଛି। ଏହି ଜାତୀୟ ମାଷ୍ଟର ପ୍ଲାନ୍ର 3 ବର୍ଷ ପୂର୍ତ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପଦକ୍ଷେପ ଭାରତର ଭିତ୍ତିଭୂମିରେ ବିପ୍ଳବ ଆଣିବାରେ ଏକ ପରିବର୍ତ୍ତନକାରୀ ଭାବରେ ଉଭା ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ବହୁମୁଖୀ ସଂଯୋଗ ସ୍ଥାପନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାଫଳରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଏବଂ ଅଧିକ ଦକ୍ଷ ବିକାଶକୁ ପ୍ରୋତ୍ସାହନ ମିଳିପାରିଛି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ ଅଂଶୀଦାରଙ୍କ ନିରବଚ୍ଛିନ୍ନ ସମନ୍ୱୟ ଯୋଗୁଁ ଏ କ୍ଷେତ୍ରରେ ଦ୍ରବ୍ୟ ଓ ସେବା ପରିବହନ ପରିସୀମା ବୃଦ୍ଧି ପାଇବା ସହ ଅନେକ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀ ମୋଦି କହିଛନ୍ତି, ଗତିଶକ୍ତି ସହିତ ଦେଶ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛି, ଯାହା ପ୍ରଗତି, ଉଦ୍ୟୋଗ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବ। ସାରା ବିଶ୍ୱରେ ଆଜି ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ହ୍ରାସ ଏବଂ ବିପଦ ସଚେତନତାର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଏକ ସୁଦୃଢ଼ ଭବିଷ୍ୟତ ପାଇଁ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା। ବିପର୍ଯ୍ୟୟ ମୁକ୍ତ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସଶକ୍ତ କରିବାରେ ଶିକ୍ଷାର ଭୂମିକା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷର ପ୍ରାଥମିକ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିବା ଏବଂ ସେମାନଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ପରିବାର ଓ ସମ୍ପ୍ରଦାୟରେ ପରିବର୍ତ୍ତନର ସୂତ୍ରଧର ହେବା। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସାମ୍ମୁଖ୍ୟର 7 ଜଣ ବିକ୍ଷୋଭକାରୀ ଡାକ୍ତର କେନ୍ଦ୍ରୀୟ କୋଲକାତା ମଞ୍ଚରେ 10 ଦଫା ଦାବି ନେଇ ଅନଶନରେ ବସିଛନ୍ତି। ଆନ୍ଦୋଳନରତ ଡାକ୍ତର ଅନିକେତ ମାହାତୋ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗୁରୁବାର ରାତିରେ ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। କୋଲକାତାର କେନ୍ଦ୍ରୀୟ ମଞ୍ଚରେ ଗତକାଲି ରାତିରେ ଅନ୍ୟ ଜଣେ ବିକ୍ଷୋଭକାରୀ ଡାକ୍ତର ଅନୁସ୍ତୁପ ମୁଖାର୍ଜୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଲିକତା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉତ୍ତରବଙ୍ଗରେ ଆନ୍ଦୋଳନରତ 2 ଜଣ କନିଷ୍ଠ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ଆଲୋକ ବର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନର୍ଥ ବେଙ୍ଗଲ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ମାତ୍ର ଜଣେ ଡାକ୍ତର ଅନଶନରେ ବସିଛନ୍ତି। ବିକ୍ଷୋଭରତ କନିଷ୍ଠ ଡାକ୍ତରଙ୍କ ସମର୍ଥନରେ ପଶ୍ଚିମବଙ୍ଗର ମିଳିତ ଡାକ୍ତର ସଂଘ ପକ୍ଷରୁ ଆସନ୍ତାକାଲି ସକାଳ 6ଟାରୁ 48 ଘଣ୍ଟିଆ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯିବ ବୋଲି ଜଣାପଡ଼ିଛି। ଭାରତୀୟ ମେଡିକାଲ ସଂଘର ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆଜି ପ୍ରତୀକାତ୍ମକ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଆର୍ଜିକର ପୀଡ଼ିତାଙ୍କ ପିତାମାତା ମଧ୍ୟ ନୋ କୁକ୍ ଦିବସ ପାଳନ କରୁଛନ୍ତି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନରେ ପଶ୍ଚିମବଙ୍ଗ ବିଜେପି ଜୁନିୟର ଡାକ୍ତର ମେଣ୍ଟକୁ ପୂର୍ଣ୍ଣ ସମର୍ଥନ କରୁଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏସ୍ପି ମୁଖ୍ୟ ଶରଦ ପାୱାର କହିଛନ୍ତି, ମହାରାଷ୍ଟ୍ରର ଜନତା ଏକ ରାଜନୈତିକ ପରିବର୍ତ୍ତନ ପାଇଁ ଆଗ୍ରହୀ ଏବଂ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ ଏହି ଭାବନା ପ୍ରତିଫଳିତ ହେବ। ମୁମ୍ବାଇରେ ମହାବିକାଶ ଅଗାଡ଼ି ମେଣ୍ଟର ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ଶ୍ରୀ ପାୱାର ଦାବି କରିଛନ୍ତି, ଏକଦା ଦେଶର ଶ୍ରେଷ୍ଠ ବିବେଚନା କରାଯାଉଥିବା ରାଜ୍ୟ ପ୍ରଶାସନ ମହାୟୁତି ଶାସନରେ ନିରାଶ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ଦୁର୍ନୀତି, ନିଶାଦ୍ରବ୍ୟ କାରବାର, କୃଷକ ଆତ୍ମହତ୍ୟା, ପ୍ରଶ୍ନପତ୍ର ପ୍ରଘଟ, ବେକାରୀ ସମସ୍ୟା ଓ ମହାରାଷ୍ଟ୍ରରୁ ଶିଳ୍ପ ସ୍ଥାନାନ୍ତର ଭଳି ବିଭିନ୍ନ ପ୍ରସଙ୍ଗରେ ମହାବିକାଶ ଅଗାଡ଼ି ମେଣ୍ଟ ଶାସକ ମହାୟୁତି ସରକାରକୁ ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ, ଏନ୍ସିପିର କାର୍ଯ୍ୟକାରୀ ସଭାପତି ସାଂସଦ ସୁପ୍ରିୟା ସୁଲେ, ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଓ ଆଦିତ୍ୟ ଠାକରେ, ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ, ବିଧାନସଭାରେ ବିରୋଧୀ ଦଳ ନେତା ବିଜୟ ୱାଡେଟିୱର ଏବଂ କଂଗ୍ରେସ ନେତ୍ରୀ ତଥା ସାଂସଦ ବର୍ଷା ଗାଇକ୍ୱାଡ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାରେ ଆଜି ଲୋକେ ଦଶହରା ପର୍ବ ପାଳନ କରୁଥିବାରୁ ରାଜ୍ୟରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ମା' ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜାମଣ୍ଡପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଛନ୍ତି। ମଣ୍ଡପରେ ମା' ଦୁର୍ଗାଙ୍କୁ ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦଶହରା ଅବସରରେ ରାଜଧାନୀ ଭୁବନେଶ୍ୱର ଓ ପଡ଼ୋଶୀ କଟକ ସମେତ ଅନେକ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ରାବଣ ପୋଡ଼ି ଆୟୋଜନ କରାଯାଇଛି। ଏହି ପର୍ବ ରାକ୍ଷସ ରାଜା ରାବଣଙ୍କ ଉପରେ ଭଗବାନ ରାମଙ୍କ ବିଜୟକୁ ସୂଚିତ କରୁଛି, ଯାହା ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକେଲାସ୍ଥିତ ପୈତୃକ ବାସଭବନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଦଶହରା ପାଳନ କରିଛନ୍ତି। ତେଲେଙ୍ଗାନାରେ ଦଶହରା ମହୋତ୍ସବର ଗୋଟିଏ ଦିନ ପରେ ଆଜି ହାଇଦ୍ରାବାଦରେ ଅଲାଇ ବଲାଇ ଉତ୍ସବ ଅନୁଷ୍ଠିତ ହେଉଛି। ମହୋତ୍ସବ ମାଧ୍ୟମରେ ଏକତାକୁ ପ୍ରୋତ୍ସାହିତ କରିବା ଏବଂ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଲାଇ ବଲାଇ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ତେଲଙ୍ଗାନା, ଉତ୍ତରାଖଣ୍ଡ, ରାଜସ୍ଥାନ, ମେଘାଳୟ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଯୋଗ ଦେଇଥିଲେ। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ 2005 ତେଲଙ୍ଗାନା ସଂସ୍କୃତିକୁ ପ୍ରତିଫଳିତ କରି ଅଲାଇ ବଲାଇ ଉତ୍ସବ ପାଳନ ଆରମ୍ଭ କରିଥିଲେ। ସେବେଠାରୁ ଦଶହରା ପର୍ବର ଗୋଟିଏ ଦିନ ପରେ ଅଲାଇ ବଲାଇ ପାଳନ ପୂର୍ବକ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଲାଗି ଉଦ୍ୟମ କରାଯାଉଛି। ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି, ବର୍ତ୍ତମାନ ସମୟରେ ଆମ ଭିତରେ ଏକତା ଅତ୍ୟନ୍ତ ଆବଶ୍ୟକ ଏବଂ ଅଲାଇ ବଲାଇ ଭଳି ଉତ୍ସବ, ସଂସ୍କୃତି ଓ ଐତିହ୍ୟ ଏହାକୁ ଆଗକୁ ନେବାରେ ସହାୟକ ହେବ। ପର୍ବପର୍ବାଣୀ ପରିବାର, ସମାଜ ଓ ଦେଶକୁ ଏକାଠି କରିବ ବୋଲି ଶ୍ରୀ ନାଇଡୁ ଭବିଷ୍ୟତ ପିଢ଼ି ପାଇଁ ଏଭଳି ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା କହିଛନ୍ତି, ଅଲାଇ ବଲାଇ ତେଲେଙ୍ଗାନା ରାଜ୍ୟର ସଂସ୍କୃତି ଓ ପ୍ରଗତିକୁ ପ୍ରତିଫଳିତ କରୁଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଅଲାଇ ବଲାଇର ପରମ୍ପରାକୁ ବଜାୟ ରଖିବା ଲାଗି ଶ୍ରୀ ଦତ୍ତାତ୍ରେୟଙ୍କ ଅକ୍ଲାନ୍ତ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଚୀନ୍ ବଜାରର ଦୃଢ଼ ପ୍ରଦର୍ଶନ ଯୋଗୁଁ ଚଳିତ ମାସ 1-11 ତାରିଖ ମଧ୍ୟରେ ବିଦେଶୀ ନିବେଶକମାନେ ଏପର୍ଯ୍ୟନ୍ତ 58,711 କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ସେପ୍ଟେମ୍ବରରେ 9 ମାସର ସର୍ବାଧିକ ନିବେଶ 57,724 କୋଟି ଟଙ୍କା ହେବା ପରେ ନିବେଶକମାନେ ଏହି ଅର୍ଥରାଶି ପ୍ରତ୍ୟାହାର କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗତକାଲି ଲେବାନନରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇଛନ୍ତି। ଲେବାନନ ସଂସଦର ବାଚସ୍କତି ନଭି ବେରିଙ୍କ ସହ ଫୋନ୍ ବାର୍ତ୍ତାଳାପ ସମୟରେ ଶ୍ରୀ ମାକ୍ରୋନ୍ ଅସ୍ତ୍ରବିରତି ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଲେବାନନରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ ଅଟେ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଚତୁର୍ଥ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତଃବିଭାଗୀୟ ଜାତୀୟ ଚମ୍ପିୟନ୍ସିପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 12 ଦଳକୁ 4 ପୁଲ୍ରେ ଭାଗ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ 21 ପର୍ଯ୍ୟନ୍ତ ଚାଲିବ। ମହିଳା ଟି20 ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ଗ୍ରୁପ୍ ବି'ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ସ୍କଟ୍ଲ୍ୟାଣ୍ଡକୁ 10 ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିବା ସ୍କଟ୍ଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 6 ହରାଇ 109 ସ୍କୋର କରିଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର 10 ଓଭରରେ କୌଣସି ୱିକେଟ୍ ନ ହରାଇ ବିଜୟ ହାସଲ କରିଛି। ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଭାରତୀୟ ସମୟ ଆଜି ସନ୍ଧ୍ୟା 7:30ରେ ସାରଜାଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପିଏମ୍ ଗତିଶକ୍ତି ଯୋଜନାକୁ ପୂରିଲା 3 ବର୍ଷ। ସାରା ବିଶ୍ୱରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ। ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରେ ଆରମ୍ଭ ହେବ ଚତୁର୍ଥ ହକି ଇଣ୍ଡିଆ ସିନିୟର ମହିଳା ଚମ୍ପିୟନ୍ସିପ୍ ଏବଂ ମହିଳା ଟି20 ବିଶ୍ୱକପ୍ରେ ଆଉ କିଛି ସମୟ ପରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।